ଗୋପାଳଚନ୍ଦ୍ର ପ୍ରହରାଜଙ୍କର ଏକ ବହୁଚର୍ଚ୍ଚିତ ରଚନା ଆମ ଘରର ହାଲଚାଲ। ସାହିତ୍ୟର ପାଠକମାନଙ୍କୁ ଆଗରୁ ଜଣା ଅଛି ଯେ ବର୍ତ୍ତମାନ ମୁଁ ପୂର୍ବପରି ଅମାୟିକ ସାଦାସିଧା ମଣିଷ ନୁହେଁ। ବର୍ତ୍ତମାନ ଥୋଡ଼ା ଦିନ ହେଲା ମୁଁ ପୁରା ସଂସାରୀ ବନିଅଛି ଗାଁରେ, ଅର୍ଥାତ୍ ଗର୍ଦ୍ଧ ଓଡ଼ିଶା ଜିଲ୍ଲେ କଟକ ପ୍ରଗଣ କୋଦିଣ୍ଡା। ଖଣ୍ଡେ କୁଡ଼ିଏ କରି କିଛି ଚଳିବା ମାଫିକ ଚାଷବାସ କରି ସପରିବାର ନିପଟ ମଫସଲରେ ମୁଁ ବର୍ତ୍ତମାନ ଜଣେ ବାସିନ୍ଦା। ପୈତୃକ ଘରରେ ମୋର ଯାହା ଭାତୃକ ହିସ୍ସା ପଡ଼ିଥିଲା ସେଥିରେ ମୋର ଚଳାଚଳ ହେବାକୁ ନିଅଣ୍ଟ ପଡ଼ିବାରୁ ମୁଁ ଆସି ଆମ ଗାଁର ପଶ୍ଚିମ ପାଖ ମୁଣ୍ଡରେ, ମୁଁ ଗ୍ରାମର ଯେଉଁ ମୁଣ୍ଡରେ ଘର କରିଛି ତାକୁ ସମସ୍ତେ ଖଣ୍ଡିଆ ମୁଣ୍ଡ ବୋଲି କହନ୍ତି, ସେଇଠି ଖଣ୍ଡେ ଘର କରି ବାସ କରୁଛି। ମୋର ଚରାଭୂଇଁ ହେଲା ବିଚ୍ ବଜାର ସହରର କଚେରୀରେ, ମୋର ଗୋଠ ହେଲା ନିପଟ ମଫସଲ ପଡ଼ା ଗାଁ ପଥର କୁଡ଼ିଆରେ। ଅତଏବ ଗତାଗତ ହୋଇ ପେସାଦାର କର୍ମ ଓ ଗୃହସ୍ଥ କର୍ମ ମୋତେ ସମ୍ଭାଳିବାକୁ ପଡ଼ୁଛି। ଏ ଦୁନାବୁଡ଼ିଆ ରୀତିରେ ଯାହା ଫଳ ପାଠ ଡାକୁଛି ମୋର ମଧ୍ୟ ସେହି ପ୍ରକାରର ଫଳ ଘଟୁଛି। ଏଥିଯୋଗୁଁ ମୋର ବେଶୀ ସମୟ ହଲଟହଲରେ ଯାଉଛି ଓ ଉଭୟତ୍ର ମୁଁ ଏକ ଘରିକିଆ ହୋଇ ଚଳୁଛି। ପରିବାର ପରିଜନ ଜ୍ଞାତି କୁଟୁମ୍ବ ବନ୍ଧୁ ପ୍ରତିବେଶୀ ଏମାନେ ସମସ୍ତେ ଜାଣନ୍ତି ଯେ ମୁଁ ହେଉଛି ଉଡ଼ିଗଲା ଚଢ଼େଇ, ସେମାନଙ୍କ ଲୋଡ଼ା ପଡ଼ିଲା ବେଳେ ମୁଁ ଘରେ ନଥିବି। ଭକ୍ଷ୍ୟ ଭୋଜି ମଡ଼ା ସାଙ୍ଗିଆ ନିମିତ୍ତ ପର୍ବ କାମରେ ମୁଁ ସେମାନଙ୍କ ସଙ୍ଗେ ନିୟମିତ ଯୋଗ ଦେଇପାରିବି ନାହିଁ। ଏଇଥିପାଇଁ ସମାଜରେ ମୋତେ ଏକ ଘରିକିଆ କରିଛନ୍ତି। ସେମାନେ କହନ୍ତି ମୋ ଭଳିଆ ଗାଉଁଲି ଭାଇ ଦ୍ୱାରା ସମୟରେ କଡ଼ାକର ଉପକାରର ଆଶା ନାହିଁ। ଏଣେ କର୍ମକ୍ଷେତ୍ରରେ ସମ ବ୍ୟବସାୟୀମାନଙ୍କ ମହଲରେ ମଧ୍ୟ ମୋର ଆଦର ନ ଦାରଦ, କାରଣ ସେମାନେ ସମସ୍ତେ ଜାଣନ୍ତି ଯେ ମୁଁ ଗୋଠ ଖଣ୍ଡିଆ, ଅର୍ଥାତ୍ କଚେରୀ ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ମୋର ଯୋଗ ନ ଦାରଦ। କଚେରୀରୁ ଓ ବ୍ୟବସାୟ କର୍ମରୁ ଅବସର ପାଇବା ମାତ୍ରକେ ମୁଁ ଘରକୁ ଦୌଡ଼ିବାରେ ଲାଗିଥାଏ। ମୋର ମୋ ପେଶା ପ୍ରତି ଭକ୍ତି ନାହିଁ, ସ୍ନେହ ନାହିଁ, ଆକର୍ଷଣ ନାହିଁ। କେବଳ ପେଶା ନକଲେ ପେଟ ପୋଷା ହେବ ନାହିଁ ବୋଲି ଯେନତେନ ପ୍ରକାରଣ ଦୁଇ ପଇସା ରୋଜଗାର କରି ବାଏଁ ବାଏଁ ଅର୍ଜନ ଯାକ ବାନ୍ଧି ବୁନ୍ଧି ଗାଁକୁ ନେଇ ପଳାଇବି। ସେଥିରୁ କାଣିଏ କଉଡ଼ି ସହରରେ କିମ୍ବା କୌଣସି ଦେଶ ହିତର ଅନୁଷ୍ଠାନରେ ଖର୍ଚ୍ଚ କରିବି ନାହିଁ। ସହରର କୌଣସି ସଭା ସମିତିରେ ଯୋଗ ନ ଦେଇ ମୁଁ ହରଘଡ଼ି ଗାଁକୁ ଦୌଡ଼ୁଥିବି। ଏସବୁ କାରଣରୁ ପେସାଦାର ଭାଇମାନେ ମଧ୍ୟ ମୋତେ ଏକ ଚୌକିଆ କରିଥାନ୍ତି। ବୁଝିଲା ବେଳକୁ ମୁଁ ନା ଗୃହସ୍ଥ ନା ବ୍ୟବସାୟୀ, ଦୁଇ କଥାରୁ ମୁଁ କେଉଁ ଆଡ଼କୁ ନୁହେଁ। ସବୁବେଳେ ଘରେ ରହି ନ ପାରିବା ଯୋଗୁଁ ଘର ପ୍ରତି ଦୃଷ୍ଟି ରଖିପାରେ ନାହିଁ। ଘର ତକ ବେମରାମତ, ଘର ଦୁଆରେ ଅଳିଆ ଅରମା, ଅଳିଆ ଅରମା ଯୋଗୁଁ ଉଇ ମଶା ମୂଷା ଲମ୍ବଜନ୍ତୁ ସମ୍ବଳୁଆ ତେଲୁଣି ପୋକ ଗୌଡ଼ୁଣି ପୋକ ସାଧବ ଘରର ବହୁ କଙ୍କଡ଼ା ବିଛା ଚୁଚୁନ୍ଦ୍ରା ଅସରପା ବୁଢ଼ିଆଣୀ ସମସ୍ତଙ୍କର ମୋ କଳା କୁଡ଼ିଆ ଉପରେ ଅଧିକାର ଓ ରାଜତ୍ୱ। ଗୃହକର୍ତ୍ତାଙ୍କ ତତ୍ତ୍ୱାବଧାନ ଅଭାବରୁ ମୋ ହଳିଆ ମୂଲିଆ କୋଠିଆଣୀ କାମରେ ଢିଲମ ଢିଲା କରନ୍ତି। ମୋର ବାଡ଼ିତକ ଅବଚ୍ଛା ଓ ଅବେଉଷଣିଆ ହୁଏ। ମୋର ଧାନତକ ଅଣଉଡ଼ା ଓ ଅଣପାଛୁଡ଼ା ରହେ। ମୋ ଦାଣ୍ଡଘର ଖଣ୍ଡି ଅଛୁଆଁ ରହେ। ମୋ ବଳଦତକ ଅମଣିଆ, ଏସବୁ ମୋର ଅମଣିଷ ପଣିଆର ଫଳ। ଏଣେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦେଖିଲା ବେଳକୁ ଓକିଲଙ୍କର ଘନ ଘନ ଅନୁପସ୍ଥିତି ଯୋଗୁଁ ମୋ ମହକିଲ ଯାକ ଥରେ ହାତରୁ ଛୁଟିଲେ ଅଣବାହୁଡ଼ା, ମୋ ଶିରସ୍ତାରେ ବସ୍ତାନି ଅଫିଟା, ମୋ ଓକିଲ ମୋହରିର ଅକାମିକା ଓ ଅଖିଆ ଅପିଆ, ମୋର ରୋଜଗାର ଯୋଗ୍ୟତା ଓ କରାମତ ମଧ୍ୟ ତଥୈବଚ। ଅଥଚ ଏ ଦୁଇ କଥାରେ ମୁଁ ଏପରି ଅଖଞ୍ଜିଆ ରୂପେ ଛନ୍ଦଣୀ ହୋଇଯାଇଛି ଯେ ଗୋଟିକରୁ ଖସି ଗୋଟିଏ ଇଲାକାରେ ମନମୁନ ଚୈତନ୍ୟ ଲଗାଇବାର ବର୍ତ୍ତମାନ ବଳ ନାହିଁ, ବୟସ ନାହିଁ କି ଇଚ୍ଛା ମଧ୍ୟ ନାହିଁ। ସବୁଥିରେ ଦୋଷ ଗୁଣରେ ମାତ୍ରା ପୂର୍ଣ୍ଣ ରହିଛି। ଗୃହସ୍ଥ ହୋଇ ମଫସଲରେ ବାସ କରିବାର ସୁବିଧା ଯେତେ, ଅସୁବିଧା ମଧ୍ୟ ସେତେ। କୌଣସି ପେଶାରେ ପଶି ପେଶା ଅନୁରୋଧରେ ସହରରେ ବାସ କରିବାର ମଧ୍ୟ ସୁବିଧା ଓ ଅସୁବିଧା ଅଛି। କିନ୍ତୁ ଯିଏ ଉଭୟତ୍ର ହାତ ଦେବାକୁ ବସେ ତା କପାଳରେ ଉଭୟ ଅବସ୍ଥାର ଅସୁବିଧା ଗୁଡ଼ିଏ ବେଶୀ ପରିମାଣରେ ଘଟିଥାଏ। ମୋ ଭାଗ୍ୟରେ ମଧ୍ୟ ତାହା ଘଟିଛି ଆଉ ଘଟୁଛି। ଆଜି ମଫସଲର କେତେ ଗୁଡ଼ିଏ ଅସୁବିଧା ଉଲ୍ଲେଖ କରିବି। ଆମ ଦେଶରେ କ'ଣ ଅନ୍ୟ ଦେଶରେ କ'ଣ ଦେଖୁଥାଏ ଯେ ଆଧୁନିକ ସଭ୍ୟତା ମଫସଲର ଘରମାନ ଭାଙ୍ଗି ସହରର କୋଠାମୟ କରିବାରେ ବ୍ୟସ୍ତ। କାର୍ଯ୍ୟ ଉପଲକ୍ଷେ ମଫସଲର ଲୋକମାନେ ଚାଲିଆସି ସହରରେ ରୁଣ୍ଡ ହୁଅନ୍ତି। ମଫସଲର ବାସିନ୍ଦା କମେ, ସହରର ଲୋକ ସଂଖ୍ୟା ବଢ଼େ। ଦୋକାନଦାରୀ, ସରକାରୀ ଚାକିରି, ଓକିଲାତି, ବେପାର, କଳକାରଖାନାରେ ଚାକିରି ଓ ମଜୁରଦାରୀ, ସରକାରୀ ଓ ବେସରକାରୀ ଅଫିସରେ କାର୍ଯ୍ୟ, ମ୍ୟୁନିସିପାଲିଟି କାର୍ଯ୍ୟ, ସହରର ସ୍କୁଲ କଲେଜରେ ଶିକ୍ଷା ଓ ଶିକ୍ଷକତ୍ଵ, ସହରରେ ବୃଦ୍ଧି ପାଉଥିବା ଲୋକସଂଖ୍ୟାକୁ ଚାହିଁ କୋଠାବାଡ଼ି, ଖାଦ୍ୟ ସାମଗ୍ରୀ ଯୋଗାଡ଼, ସହରର ନର୍ଦ୍ଦମା, ପାଇଖାନା ଓ ରାସ୍ତା ଆଦି ପରିଷ୍କାର କରିବା ଓ ରଖିବା କାର୍ଯ୍ୟ, ସହରର ଲୋକଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା, ଔଷଧାଳୟ, ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଭୋଜନାଗାର, ନାଟ୍ୟାଗାର ଅଧିକାଂଶ ମଫସଲିଆଙ୍କ ହାତରେ ଚଳେ। ଏସବୁ କାର୍ଯ୍ୟ ଯୋଗୁଁ ମଫସଲରୁ ଲୋକେ ଉଠିଆସି ପ୍ରଥମେ ପ୍ରଥମେ ସହରରେ ବସା କରି ରହନ୍ତି। ଦିନା କେତେ ବାଦ ସପରିବାରେ ବସା କରି ରହନ୍ତି। ଶେଷକୁ ସହରର ସ୍ଥାୟୀ ଅଧିବାସୀ ହୋଇ ବଂଶାନୁଗତ ସହରର ପକ୍କା ବାସିନ୍ଦା ପାଲଟିଯାଆନ୍ତି। ଏହା ଆଧୁନିକ ସଭ୍ୟତାର ଗୋଟିଏ ପ୍ରଧାନ ଲକ୍ଷଣ। କାଲି ଯେଉଁ ସ୍ଥାନ ପଡ଼ିଆ ମରୁଭୂମି ଥିଲା, ଆଜି ତାହା ସମୃଦ୍ଧିଶାଳୀ ମହାନଗରରେ ପରିଣତ ହୋଇଛି। କେତେ ବର୍ଷ ତଳେ ଯେଉଁ ଗ୍ରାମ ଲୋକପୂର୍ଣ୍ଣ ଓ କୋଳାହଳ ଥିଲା, ମଧୁର ମୁଖରିତ ହେଉଥିଲା, ଆଜି ସେ ଗାଁରେ ଅଧିକାଂଶ ମେଲା ଢିଅ ଓ କେତେକ ଢିଅରେ ବିଲୁଆ ଡେଉଁଛନ୍ତି, ଆଉ କେତେ ଦୁଆରେ କଣ୍ଟା ଛଟା ହୋଇଛି। ଗାଁରେ କେତେ ଗୁଡ଼ିଏ ନିକମା ମନୁଷ୍ୟ, ଲଙ୍ଗଳା ପିଲା ଓ ରାଣ୍ଡ ମାଇପେ ଆତଜାତ ହେଉଛନ୍ତି। ଆଗକାଳର ଗ୍ରାମର ଭାଗବତ ଟୁଙ୍ଗି, ଆଖଡ଼ା ଘର, ଜାଗା ଘର, ସନ୍ଧ୍ୟାବେଳେ ଗାଁରେ ପାଞ୍ଚ ଜଣଙ୍କର ବୈଠକୀ, ଗ୍ରାମଦେବତାଙ୍କ ନିକଟରେ ପୁରାଣ ପାଠ, ଉତ୍ସବ, ଆନନ୍ଦ, ଏସବୁ ଆଉ ନାହିଁ। ଯେଉଁମାନେ ଏଥିରେ ସବୁ ଯୋଗ ଦେଉଥିଲେ, ସେମାନେ ଆଜି ଯାଇ ଦେଶ ବିଦେଶର କର୍ମକ୍ଷେତ୍ରରେ ସହରରେ ବାସ କରୁଛନ୍ତି। ସଭ୍ୟତାର ଏସବୁ ଶୁଭ ଲକ୍ଷଣ କି ଅଲକ୍ଷଣ ତାହା ଭଗବାନ ଜାଣନ୍ତି। ମୁଁ ନିଜେ ମୋ ପିଲାଦିନେ ଏମିତି ଘରକରଣା ପରିବାର ସ୍ୱଚକ୍ଷୁରେ ଦେଖିଛି ଯେ ଲୁଣ ଛଡ଼ା ଗୃହବାସ୍ତୁର ସୀମା ମଧ୍ୟରେ ଗୃହସ୍ଥର ଦୈନିକ ଓ ସାମୟିକ ପ୍ରୟୋଜନୀୟ ଅନ୍ୟ ସମସ୍ତ ପଦାର୍ଥ, ଯେମିତିକି ଲୁଗାପଟା, ଜାଳିବା ଓ ଲଗାଇବା ତେଲ, ଦୈନିକ ଖାଦ୍ୟ ଓ ପିଷ୍ଟକାଦି, ବସିବା ଓ ଶୋଇବାର ଆସନ ଆଦି ଉପକରଣମାନ, ଯେମିତିକି କପା, ସୋରିଷ, ରାଶି, ଗବ, ଧାନ, ମୁଗ, ବିରି, କୋଳଥ, ପୋଖରୀରୁ ମାଛ, ନଡ଼ିଆ, ଆଖୁ, ଗୁଆ, ନାସପତ୍ର, ପନିପରିବା ଆଦି ଫଳୁଥିଲା ଓ ମିଳୁଥିଲା। ଅଧିକାଂଶ ଗାଁରେ ବଢ଼େଇ, କମାର, କୁମ୍ଭାର, କେଉଟ, ତନ୍ତି, ତୁଳାଭିଣା, ଗୁଡ଼ିଆ, ତେଲି, ଗୌଡ଼, ଭଣ୍ଡାରୀ ମିଳୁଥିଲେ। ଗ୍ରାମର ଦୈନନ୍ଦିନ ଅଭାବ ମୋଚନ ନିମନ୍ତେ ଗ୍ରାମ ସୀମାରୁ ପଦାକୁ ଗୋଡ଼ କାଢ଼ିବାକୁ ପଡ଼ୁନଥିଲା। କିନ୍ତୁ ଆଧୁନିକ ସଭ୍ୟତା ଆମମାନଙ୍କର ଅଭାବ, ଅସୁବିଧା ଓ ଅଭ୍ୟାସକୁ ଏତିମାତ୍ରାରେ ବଢ଼ାଇ ଦେଲାଣି ଯେ ଫି କଥାରେ ଦାଣ୍ଡକୁ ନ ବାହାରିଲେ ପରମୁଖାପେକ୍ଷୀ ନହେଲେ ନ ଚଳେ। କ୍ଷେତରେ ଫଳୁଥିବା କପାକୁ ଭିଣାଇ ଓଜନ କରି ତନ୍ତି ବାପଡ଼କୁ ଦେଲେ ତନ୍ତି ବାପଡ଼ା ତାର କରମୂଲ ନେଇ ପିନ୍ଧା ପାଛୁଡ଼ା, ମଠା ଚାଦର ଓ ଦରି ଦଶିଆ ଆଣି ଦୁଆର ମୁହଁରେ ଦେଇଯାଉଥିଲା। ବାଡ଼ିରେ ହେଉଥିବା ଗବ, ପୁଲାଙ୍ଗ, ସୋରିଷ ରାଶି ନେଇ ତେଲିପୁଅ ତାର ପାରିଶ୍ରମିକ ପାଇ ଗୃହସ୍ଥକୁ ତେଲ ଆଣି ଦେଇଯାଉଥିଲା। ବାଡ଼ି ବଗାୟତରୁ ଜାଳେଣୀ କାଠ କାମ ଚଳୁଥିଲା। ବାଡ଼ିରୁ ବାଉଁଶ, ବଗାୟତରୁ ଜାମୁ ପୁଲାଙ୍ଗ ଗଛ, ଅନାବାଦୀ ଜଙ୍ଗଲରୁ ବେତ ଆଣି, ବିଲରୁ ନଡ଼ାବାଡ଼ିଆ ମାଟି ଆଣି ଗାଁ ବଢ଼େଇ ଗାଁ ମୂଲିଆଙ୍କ ଦ୍ୱାରା ବାସଗୃହ ତିଆରି ହେଉଥିଲା। କିନ୍ତୁ ଏଣିକି ମଫସଲରୁ ଏସବୁ ଲୋପ ପାଇଲା ଓ ପାଇବ। ଗାଁର କୌଣସି ବିବାଦ ଉପସ୍ଥିତ ହେଲେ, କୌଣସି ଅଡ଼ୁଆ ଲାଗିଲେ ଗାଁର ମହାଜନ ବସି ଦିଅଙ୍କ ଚକଡ଼ାରେ ସେସବୁ ଅଡ଼ୁଆକୁ ମୀମାଂସା କରିଦେଉଥିଲେ ଓ ଗ୍ରାମରେ ଅବସ୍ଥାପନ୍ନ ବ୍ୟକ୍ତିମାନଙ୍କର ସାହାଯ୍ୟ, ବଦାନ୍ୟତା ଓ ସ୍ୱଚ୍ଛଳତା ଦ୍ୱାରା ଗ୍ରାମର ଦୁରବସ୍ଥାପୂର୍ଣ୍ଣ ପରିବାର ଓ ଗରିବ ଗୁରୁବାମାନେ ଚଳିଯାଉଥିଲେ। ଜମିଦାରମାନେ ରୟତମାନଙ୍କର ଫଳତଃ ମା ବାପ ଥିଲେ। ତାଙ୍କ ଘର ସବୁବେଳେ ପ୍ରଜାମାନଙ୍କ ପାଇଁ ଅବାହିତ ଦ୍ୱାର ଥିଲା। ସେ ଯେପରି ଗରିବମାନଙ୍କ ଠାରୁ ତଣ୍ଡି କରି ଜୋରିମାନା ଓ ବେଠି ନେଉଥିଲେ, ଅସମୟ ପଡ଼ିଲେ ନଅଙ୍କରେ ଛତ୍ର ଦେଇ ଗରିବମାନଙ୍କୁ ମଧ୍ୟ ବଞ୍ଚାଉଥିଲେ। ଖାଇବାକୁ ନଥିଲେ ପରିବାରକୁ ପୋଷୁଥିଲେ, ପୁଣ୍ୟ ପର୍ବରେ ପିଠା ବାଣ୍ଟୁଥିଲେ, ବାଧିକି ପଡ଼ିଲେ ଔଷଧ ପଥ୍ୟର ବ୍ୟବସ୍ଥା କରିଦେଉଥିଲେ, ନିରୁପାୟ ପିତୃମାତୃଶୂନ୍ୟ ପିଲାମାନଙ୍କୁ ଭରଣ ପୋଷଣ କରୁଥିଲେ। ଏବେ ରାଜ୍ୟ ପ୍ରଜାଙ୍କର ଅନେକ ସ୍ଥଳରେ ଚିହ୍ନା ପରିଚୟ ସୁଦ୍ଧା ନଦାରଦ। ଏବେ ଜମିଦାର ପ୍ରଜାଠାରୁ ଖଜଣା ଗଣ୍ଡାକ ନେଇ मालगुजारी पॉइंट कर दे मालिकाना लफातक नहीं आपणा अयसरे खर्च करुछंती। जमीदार प्रजा को पार्टी फिटाइले से जाए खंडे दरखास्त धरी कचेरी रे हाजर। आधुनिक सभ्यतार ये जो गति होइछि सेटा भल आड़क कि मंद आड़क भगवान जानती। तापर आधुनिक सभ्यता लोक शिखाई कार्य विभाग एर्थ है जे समस्ते सब कार्य नक जड़े जड़े लोक एक जातिर काम करे। उदाहरण स्वरूप जे सूता काटब से लुगा बुणब ना, जे लुगा बुणब से दांडर लुगा बिकब ना। एथिकी सुविधा है कि जे जड़े मनुष्य गोटे कम दिन रात मन दे से विभाग से पारंगम विचक्षण और अनुभवी हेब। फलतः से कार्य अपेक्षाकृत कौशल और कृतित्व द्वारा संपन्न हेब। एपरी गोटे गोटे कार्य जो मैंने कृतित्व लाभ करती से उस्ताद बोला जाए, किंतु असुविधार मात्रा कम नुहे। उस्ताद आदर थिबा कर्म छड़ा अन्य कर्म मान अनभ्यास जोगु विवेक पासरी पकाती। फलतः कौन से अनुष्ठान सांगपांग कला बेलू उस्ताद पणे खंडे लोड़ा हमती परमुखापेक्षिता अधिक बढ़ी जाए। तापर आउ गोटे कथा, पूर्वे भारत में जो जाति विभाग थिला ताहा गुणकर्म विभाग अनुसार होता जे जो वंशर जन्मग्रहण करुला से व्यक्ति आजन्म से ही वंशानुगत कार्य करुला और फलतः वंशानुगत अनुधावन अनुचिंता और अनुभव द्वारा कार्य रीति उन्नति लाभ करुला और से व्यवसाय उन्नतिर गुप्त रहस्यमान से ही वंशर लोक मैंने उत्तम रूपे साध्यायत करें। आधुनिक सभ्यता जाति विभाग को समूल उत्पाटन करदे बार जाति तेरगोला एक प्रकार नुआ घाट तीयण करदेला। वर्तमान कौनसी कार्यक्षेत्र को जाओ कचेरी कलकारखाना विचार आसन बारिक मिस्त्री देखिबो सेथिरे ब्राह्मण वैष्णव तेली तामिली तंती तुलाभिणा करण खंडायत केउट गुड़िया बावरी कंडरा गौड़ भंडारी बढ़ई कमार समस्त अबाध प्रवेश और अबाध गति। तेलीता घणा को भूली सरला, तंतीता तंत को पासरी सरला, गौड़ गाई को दुही पारना इत्यादि इत्यादि। समस्ते यही चाहिकी चिकारे लगी घर छाड़ी गाँ छाड़ी अपना सहज कर्म और वंशगत एवं जातिगत व्यवसाय छाड़ी धन अर्जापी सहर से रुंड हो ये अढ़ई दिनिया हरिलुट्रे ए मेंढा लड़े माति। आधुनिक सभ्यतार ए लक्षणटा सुलक्षण कि कुलक्षण तासी भगवान को गोचर, किंतु मते सब अड़ुआ अड़ुआ लगुच। गत पांच वर्षर महासमर जनित और समरांत अनुभव रु एतिकी उपलब्धि करि पारिछि जे पाश्चात्य सभ्यतार चाकचक्य अचिरस्थायी और टिके सामान्य दैवी घटना बा अनियम बा कोड़माड़ हेला मात्र के ए सभ्यतार स्वर्णमय लंकारे एका घड़िके कलाकना बुलीज। वर्तमान देखागला जे पाश्चात्य सभ्यता अभिमानी जाति माने मनुष्यर आदिम वन्य स्वभाव बर्बर प्रकृति परधन लिप्सा लोभ कामुकता परश्री कातरता आदि किछि छाड़ी नहंती। केवल ए सबू को गोटे काच ढांकुणी घोड़े पकई अढ़े दिन सकाशे चापी रखिंट मात्र खंडिये टेका बाजिबा मात्र के से काच घोड़ा सतधा भांगी जाउछि ओ सही आवरण भितरु हिंस्र घातुक भीषण जीव माने बाहरी जगत को रक्ताक्त और व्यतिवस्त कर पकाउ अछंती। ए सभ्यता मते कलघंटार आदर शिखेला, कलघंटा नहले एबे दंडे मोर चलिबो नाही, किंतु कलघंटा किपर तयारी हेबो दम दियाजीव किपर मरामत किपर हेबो सेतक मु शिखी पारले नाही। ए सभ्यता मते अभावग्रस्त परमुखापेक्षी और सर्वदा शांति विरहित कराइला, अर्थात ये अभाव मान पूरण करने को मत उपयुक्त बा कृति कराई नपारा। सेपरी सभ्यता प्रति मोर आंतरिक भक्ति ना, मफसल रही चाषवास कर चिरादिन मुठिए खाई खंडे पिंधि सुस्थ शरीर में काल काटा भल कि सहर को आसी अढ़े दिन व्यवसाय माति करोड़पति हो काकस्थान गधभोजन कुकुर धावड़ी कर देह को व्याधि और चिंतार मंदिर कर देवाड़िया उठी भिक्षांग देही करिबा श्रेयस्कर ता चिंता करिबा समस्तंकर उचित। आधुनिक सभ्यतार भक्त मानंकर क्रमशः तहिरु भक्ति कमी जाउछि। ए जे हट्टगोल सभा समिति कागज क्रम रे लेखालेखि आंदोलन आस्फालन आलोड़न संसार जक लागिछि एथिरे फळरे जेबे मनुष्य शांति भोगन कला ସୁଖଭୋଗ ନକଲା ମୁଠାଏ ପେଟ ପୂରା କରି ଖାଇବାକୁ ଓ ଖଣ୍ଡେ ପିଠି ଘୋଡ଼େଇ କରି ପିନ୍ଧିବାକୁ ଓ ଘଡ଼ିଏ ନିଶ୍ଚିନ୍ତ ହୋଇ ବସିବାକୁ ନ ପାଇଲା। ଯେବେ ଦିନକୁ ଦିନ ଅଭାବ ଅସୁବିଧା ବଢ଼ିଲା ତେବେ ଏପରି ସଭ୍ୟତାକୁ ମୋର ଦୂରଜୁହାର। ଅଧିକାଂଶ ଜାଗାରେ ମୁଁ ଦେଖୁଛି ଯେ ସମସ୍ତେ ହାତ ସାଫିଆନା ଦେଖାଇବାରେ ବ୍ୟସ୍ତ, ଥାଟ ସଜାଡ଼ିବାରେ ବ୍ୟସ୍ତ, କାଗଜ କଲମ ଦୂରସ୍ଥ ରଖିବାରେ ବ୍ୟସ୍ତ, ଭିତରେ ଯାହା ଇଚ୍ଛା ତାହା ଥାଉ। ଯେବେ ସିସିଟି ଛିଟକନାରେ ଗୁଡ଼ିଆ ହୋଇ ଚକଚକିଆ ଘୋଡ଼ାଡ଼ି ଭିତରେ ରହି ଦୋକାନରେ ସଜାଇ ରଖାଯିବ, ତେବେ ଲୋକେ ସେହି ଛାପଚିକିଣିଆ ଚେହେରା ଦେଖି ସେ ସିସିଟି ନେବେ। ଭିତରେ ବାସନା କିରୋସିନ ତେଲ ପଛକେ ଥାଉ, ଚିନ୍ତା ନାହିଁ। ଏସବୁ ବାହାରର ଲୋକ ଭୁଲାଣିଆ ଢଙ୍ଗରେ ଯେଉଁ ସଭ୍ୟତାର ଛାଞ୍ଚ ଗଢ଼ା ହେଉଛି ତାହାର କରାମତି ବେଶୀ ଦିନର ନୁହେଁ। ମୋର ବିଶ୍ୱାସ ଯେ ବର୍ତ୍ତମାନ ସଭ୍ୟତା ବାହାରର ଚାକଚକ୍ୟ ଆଡ଼କୁ, କପଟଚାରିତା ଆଡ଼କୁ, ପରମୁଖାପେକ୍ଷିତା ଆଡ଼କୁ ଗତି କରୁଛି। ଏ ସ୍ରୋତ ବନ୍ଦ ନହେବା ଯାକେ ସଭ୍ୟ ଜଗତର ରକ୍ଷା ନାହିଁ। ଆମେ ସମସ୍ତେ ସେଇ ସୁଅରେ ଭାସୁଥାଉଁ। ଏ ଅବସ୍ଥାରେ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଆମର ଥଳକୂଳ କିଛି ଠିକଣା ନାହିଁ କି ନହେବ। ଆଜି ଥାଉ ଶ୍ରୋତା ବନ୍ଧୁ, ଏଇଠି ପରିସମାପ୍ତି ହେଲା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଆମ ଘରର ହାଲଚାଲ। ରହିଲୁ, ନମସ୍କାର, ଧନ୍ୟବାଦ।